ଆମେ ତୋହରାକେ ଏକଟା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରଇଲାଏ ଯାହି। ଆମରା ଜାନିଏ ଯେ ଅଚେତନ ଭାବେ ମୃତ୍ୟୁକେ ଭୟ କରିଏ, କିନ୍ତୁ କାହେ ଅକର ଉତ୍ତର ମାନୁଷ ଅଜାନାକେ ଡରାଇଥୁକ୍ ଆର୍ ଦୁଃଖ କଷ୍ଟ କେଉଁ ଡରାଇଥୁକ୍। ଘଟତୋଇ ଯେ ସମ୍ବନ୍ଧେ ମାନୁଷ ନିଶ୍ଚିତ ନୁହଁ, ମାନୁଷ ଜାନୁଇ ନାଇ ଏ ସମୟ ତକରା ଈଶ୍ୱରେ ଠିନେ ଖେସାରତ ଦେଇଲାଏ ହତୋଇ, ପବିତ୍ର ଈଶ୍ୱରେ ଠିନେ ତକରା ଦାଣାଇଲାଏ ହତୋଇ। ସେ ଜାନୁଇ ଏ ଜୀବନେ ଭଲ କାମ ଖୁବି କମ, କାରଣ ଆମରା କେଉ ଆମରାକେର ଭଲ କାମ ପରିପୂର୍ଣ୍ଣ କରିଲାଏ ପାରୁ କି ନାଇ। ତଭି ଶାସ୍ତି ପାଇକ ଡରେ ଈଶ୍ୱରକେ ଆମରା ଡରାଏ, କେଉ ଉପବାସ, କେଉ ଅନୁଶୋଚନା, କେଉ ଦାନ, ଆବାର କେଉ ତୀର୍ଥ ଧର୍ମ ସବ କାମ ଇତ୍ୟାଦି କରିକି ଏ ରକମ ଭାବେ ଉସବେ ପାପେକ ଭାଗ ହାଲକା କରୋଇ, ଏ ଜନ୍ୟ ମରିଆ ଭେଇକି ଉଠୋଇ। ବନ୍ଧୁ, ଈଶ୍ୱର ଠିନେ ଆମରା କି କোনো ଆଶା ହୋଇ? କାରଣ ଈଶ୍ୱର କୋହଲ ହୋଇ ଆମରାକେର ପରିତ୍ରାଣେକ ଜନ୍ୟ ଈଶ୍ୱର ଏକ ଉପାୟ କୋହଲ ହୋଇ ଆମରାକ ସମସ୍ୟାକ ସମାଧାନ ଦେଲ ହୋଇ, ଆମରାକେର ପାପେକ ସମସ୍ତ ରକମ ଦେନା ଅଇଁ ଶୋଧ କରୋଲ ହୋଇ। ଏକମାତ୍ର ପବିତ୍ର ଯୀଶୁଇ ଆମରାକ ପାପେକ ସବ ରକମ ପାପେକ ବୋଝା ଲେଇ ଲେଲ ହୋଇ। ଯେ ଶାସ୍ତି ଆମରାକ ପ୍ରାପ୍ୟ ହଲୋଇ ସେଟା ଯୀଶୁ ନିଜେ ବହନ କରଲୋଇ, ଅଇଁ ଜୀବନ ଦାନେକ ଦାତା। ପ୍ରିୟ ବନ୍ଧୁ, ଆମରାକ ସମସ୍ତ ଅପରାଧ ଅଇଁ ଠିନେ ସ୍ୱୀକାର କରଇଲାଇ ହତୋଇ, ତା ଭେଲେ ପବିତ୍ର ଆତ୍ମାକ ମାଧ୍ୟମେ ତୋର ଜୀବନ ଓ ସ୍ୱଭାବକେ ଅଇଁ ପ୍ରଭାବିତ କରତୋଇ। ଆଜ ଏ ସମୟ ତୋଇ ଅନୁସରଣ କରଇଲାଏ ଆରମ୍ଭ କର, ଅଇଁ ଯଦି ଚାହୁଁକ ତ ଆପନି ସେଟାଏ କର, ତା ଭେଲେ ଅଇଁ ସବ ରକମ ତର ସଙ୍ଗେ ସଙ୍ଗେ କରତୋଇ। ଅଇଁ କଥା ଦେଲ ହୋଇ ଯେ ତହରା ଅକରା ଅନୁସରଣ କର, ମରଣ ଏକ ପର ଉସବେ ଅକରା ତକଠିନେ ଆଶ୍ରୟ ଦେତୋଇ, ଆର ସ୍ୱର୍ଗେ ଅନନ୍ତ କାଲ ଧରିକେ ରହିଲାଏ ପାରତୋଇ। ସୁତରାଂ ଆର ଅପେକ୍ଷା ନା କରିକେ ଏକଟା ଛୋଟ ଛୁଆ ଦିଶନ ବିଶ୍ୱାସ ଓ ଭରସା କରିକେ ଅକର ବାପେକ ସଙ୍ଗେ କଥାବାର୍ତ୍ତା କୁହଇ, ତିସ୍ନେ ତହୁଁ ଅକର ସଙ୍ଗେ ଅରକମ କରିକେ କଥାବାର୍ତ୍ତା କହିଲାଏ ପାରଇ। ପ୍ରଭୁଇ କହଲଇ ଯେ କେଉ ମାନୁଷ ଆମଠିନେ ଆମେ ଅକରା କୋନମତି ବାଇରେ ପଠାଇ ଦେବୁଇ ନାଇଁ, ଅକର ସମ୍ବନ୍ଧେ ଯେ କଥା ଶାସ୍ତ୍ରେ ଲେଖା ହୋଇ ସେଟା ଜଗତେ ଜ୍ୟୋତି, ଅଠିନେ ଅନ୍ଧକାରେ ଲେସ୍ ମାତ୍ର ନିଖୋଇ। ଆମରା ଯଦି କହିଏ ଯେ ସଙ୍ଗେ ଆମରା ସହଭାଗିତା ହୋଇ ଅଥବା ଅନ୍ଧକାରେ ଚଲିଏ, ତା ଭେଲେ ଆମରା ମିଛା କଥା କହି ସତ୍ୟକେ ସ୍ୱୀକାର ନା କରାଇ ଆମରାକ ଭୁଲ। ଆର୍ ଯଦି ଆମରା ଆଲୋକ ପଥେ ଚଲିଏ ଦିଶନ ଅଇଁ ହୋଇ ଆଲୋତେ, ତା ଭେଲେ ଆମରା ସହଭାଗୀ ହୋଇ ଯୀଶୁ ଖ୍ରୀଷ୍ଟେ ରକତେ ଆମରା ସଭିକେର ସମସ୍ତ ପାପକେ ଧୋଇ ଦେଲ ହୋଇ। ଆଶାନୁରୂପ ଈଶ୍ୱର ଆମରା ଆତ୍ମାକ ଆନନ୍ଦ ଶାନ୍ତିକେ ଭରାଇ ଦେଲ ହୋଇ। ତକରା ବିଶ୍ୱାସ କରା ମାନେ ପରସ୍ପରକେ ଭଲବାସୈ ଟାଣେ ଆବଦ୍ଧ ହୁଆ, ଏଟାଏ ଭେଲୈ ଅକର ଆଦର୍ଶ ଓ ମହାନ ବାଣୀ।